ୱେଲକମ୍ ୱାନ୍ସ ଅଗେନ୍ ରେଡିଓ ଚକୋଲେଟ୍ 104 ଏଫ୍ଏମ୍ ଧୂମ୍ ମିଠାରେ ମୁଁ ଆପଣଙ୍କ ସାଥୀ ସ୍ୱାତି ସକାଳର ପହିଲି ଗାଡ଼ିରେ ସକାଳର ପହିଲି ଗାଡ଼ିରେ ଆଜି ଚାଲିଛି କମ୍ପ୍ୟୁଟରର ଚର୍ଚ୍ଚା କମ୍ପ୍ୟୁଟର ଚର୍ଚ୍ଚା ଭିତରେ ମୋ ପାଖରେ ଦୁଇ ଜଣ ସ୍ପେଶାଲ ଗେଷ୍ଟ ଉପସ୍ଥିତ ଅଛନ୍ତି ରିଜିନାଲ ମ୍ୟାନେଜର ଅଫ୍ ଓଏସ୍ସିଆଇଟି ଜୟେଶ ମହତୁ ସାର୍ ଏବଂ ଅରୁଣା ପଟ୍ଟନାୟକ ମ୍ୟାଡ଼ାମ୍ ଅରୁଣା ମ୍ୟାଡ଼ାମ୍ ପଚାରିବି ଯେଉଁଟା ଟିକେ ଆଗରୁ ମୁଁ କଥା ହେଇଥିଲି କି କୋର୍ସ ଫିସ୍ ଆକ୍ଚୁଆଲି ସମସ୍ତଙ୍କର ସେଇ ମେନ୍ ଉଦ୍ଦେଶ୍ୟଟା ଥାଏ କି ସବୁ ତ ଆମେ ଜାଣିବୁ ବଟ୍ ଆମକୁ କେତେ ପେ କରିବାକୁ ପଡ଼ିବ କ'ଣ କହିବେ ଆପଣ
ଆମର କୋର୍ସ ଫିସ୍ ଅଛି 3000 rupees per student. ତୋ ଗୋଟେ ଷ୍ଟୁଡେଣ୍ଟ ହ୍ୟାଜ୍ ଟୁ ପେ 3000 ରୁପିଜ୍ ଟୁ ଏନ୍ରୋଲ୍ ଇନ୍ ଦିସ୍ କୋର୍ସ ଆଣ୍ଡ ଏଇଟା ଗୋଟେ ସେଲ୍ଫ ଫାଇନାନ୍ସଡ୍ କୋର୍ସ ଅଛି ଯେଉଁଟାକି ଆମର ଆମର ଗଭର୍ଣ୍ଣମେଣ୍ଟ ରେଜୁଲ୍ୟୁସନ୍ରେ ବି ମେନ୍ସନ୍ଡ ଅଛି ତୋ ଷ୍ଟୁଡେଣ୍ଟ ହ୍ୟାଜ୍ ଟୁ ପେ ଦିସ୍ ଆମାଉଣ୍ଟ ରୁପିଜ୍
3000 ଫର୍ ଥ୍ରୀ ମନ୍ଥ
ଫର୍ ଥ୍ରୀ ମନ୍ଥ ୟେସ୍
ଓକେ
ୱିଦିନ୍ ଦିସ୍ 3000 ରୁପିଜ୍ ଷ୍ଟୁଡେଣ୍ଟକୁ ଗୋଟେ ବହି ମିଳୁଛି ତାଙ୍କ ମିଡ଼ିୟମ୍ ଚଏସ୍ ଅଫ୍ ମିଡ଼ିୟମ୍ରେ ଯଦି ସେ ଓଡ଼ିଆରେ ଆଡ଼ମିସନ୍ ହେବାକୁ ଚାହୁଁଛନ୍ତି ତାଙ୍କୁ ଓଡ଼ିଆର ବହି ମିଳୁଛି ଗୋଟେ ରେଫରେନ୍ସ ବହି ଫର୍ ଓଏସ୍ସିଆଇଟି ଆଣ୍ଡ୍ ତାଙ୍କୁ ଗୋଟେ ଆଇଡ଼ି ଆଣ୍ଡ୍ ପାସୱାର୍ଡ଼ ମିଳୁଛି ଯେଉଁଟାକି ସିଏ ୟୁଜ୍ କରିକି ପୁରା କୋର୍ସଟା ପଢ଼ିପାରିବେ ପ୍ଲସ୍ ଗୋଟେ ଏକ୍ଜାମ୍ ସେ ଯେଉଁ ଫାଇନାଲ୍ ଅନ୍ଲାଇନ୍ ଏକ୍ଜାମ୍ ଦେଉଛନ୍ତି ତ ଏଇ ପୁରା ଏଣ୍ଟାୟର୍ ଦ ଲର୍ଣ୍ଣିଂ ବହି ଏକ୍ଜାମ୍ ଆଣ୍ଡ୍ ସର୍ଟିଫିକେଟ୍ ଏଇଟା ଏଣ୍ଟାୟର୍ ଥିଙ୍ଗ୍ ମିଶିକିରି 3000 ରୁପିଜ୍ ହେଲା ଫିସ୍
ତ ଡେଫିନେଟ୍ଲି ମୁଁ ଭାବୁଛି ଏଇଟା ଗୋଟେ ବହୁତ ଭଲ ମାନେ ଆପଣଙ୍କ କରିକୁଲମ୍ରେ ଯେଉଁ ଆଇଡ଼ିଆଟା ଆପ୍ଲାଏ କରିଛନ୍ତି ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ ପଦକ୍ଷେପ ତେବେ ଆମେ ତ ଲାଷ୍ଟ ଆମର ଶୋ ୱାଇଣ୍ଡ ଅଫ୍ କରିବାର ଟାଇମ୍ରେ ପହଞ୍ଚିଗଲୁଣି ତେବେ ଥ୍ୟାଙ୍କ ୟୁ ସୋ ମଚ୍ ସାର୍ ଥ୍ୟାଙ୍କ ୟୁ ସୋ ମଚ୍ ମ୍ୟାଡ଼ାମ୍ ଆପଣ ଆସିଲେ ଏବଂ ଓଏସ୍ସିଆଇଟି ବିଷୟରେ ଏତେ କଥା କହିଲେ ଫାଇନାଲି ଆପଣଙ୍କଠୁ ହିଁ ଜାଣିବାକୁ ଚାହିଁବି ଯେଉଁମାନେ ଆମ ଲିସ୍ନର୍ ସେମାନେ କରିବା ପାଇଁ ଚାହୁଁଛନ୍ତି ତାଙ୍କୁ ଆପଣ ୱେଲକମ୍ ନୋଟ୍ରେ କ'ଣ କହିବେ
ଆମେ କହିବାକୁ ଚାହିଁବୁ କି ପ୍ଲିଜ୍ ଜଏନ୍ ଦ ୱାର୍ଲଡ ଅଫ୍ ଆଇଟି ଲିଟ୍ରେସି ଆଣ୍ଡ ଓଏସ୍ସିଆଇଟି ହେଲା ଅ ଷ୍ଟେପ୍ ଇନ୍ ଦ ରାଇଟ୍ ଡିରେକ୍ସନ୍ ଆପଣ ଯଦି କିଛି ଜାଣିପାରୁନାହାନ୍ତି କି ନେକ୍ସଟ ଷ୍ଟେପ୍ ମୁଁ ମୋ ଦିସ୍ ଇଜ୍ ଫର୍ ଅଲ୍ ଷ୍ଟୁଡେଣ୍ଟସ୍ ଦ୍ୟାଟ୍ ମୁଁ ନେକ୍ସଟ ଷ୍ଟେପ୍ ମୋ କ୍ୟାରିଅର୍ରେ କ'ଣ କରିବି ପ୍ଲିଜ୍ ଓଏସ୍ସିଆଇଟି କରନ୍ତୁ ୟା ପରେ ଆପଣଙ୍କୁ ଆପେ ଆପେ ବହୁତ ସାରା ଅପରଚ୍ୟୁନିଟିଜ୍ ଖୋଲିଯିବ କି ୟା ପରେ ମୁଁ କେଉଁ ଫିଲ୍ଡରେ ଯାଇପାରିବି ଟେକ୍ନୋଲୋଜି ଥରେ ଶିଖିଗଲେ ଆପଣ ତାପରେ ଅବଭିଅସ୍ଲି ଡିସାଇଡ଼୍ କରିପାରିବେ କ'ଣ କରିବାକୁ ଚାହୁଁଛନ୍ତି ତା ଛଡ଼ା ଫର୍ ଅଦର୍ସ ଲାଇକ୍ ହାଉସ୍ ୱାଇଫ୍ ସିନିୟର୍ ସିଟିଜେନ୍ସ ୱାର୍କିଂ ପ୍ରଫେସନାଲ୍ସ ଏଇ କୋର୍ସଟା କରିଲେ ଆପଣଙ୍କୁ କିଛି ହାର୍ମ ତ ହେବନି କେବେ କିଛି ଏଥିରେ କିଛି ହାନିକାରକ ତ ନାହିଁ କିଛି ଏଭ୍ରିଥିଙ୍ଗ୍ ଇଜ୍ ବେନିଫିସିଆଲ୍ ଇନ୍ ଦିସ୍ କୋର୍ସ ଆପଣ ଏ କୋର୍ସଟା କରିବେ ୟାର ରିଚ୍ ମଲ୍ଟିମିଡ଼ିଆ କଣ୍ଟେଣ୍ଟ ଦେଖିକିରି ଆହୁରି ଆପଣଙ୍କୁ ଭଲ ଲାଗିବ ଆଣ୍ଡ ଏଇ ଦିସ୍ ଇଜ୍ ଅ କୋର୍ସ ଦ୍ୟାଟ୍ ଏଭ୍ରିବଡି ଶୁଡ୍ ଡୁ ଆଣ୍ଡ ୟାର ଆମେ ତ ଇନଫ୍ୟାକ୍ଟ ଭାବୁଛୁ କି ୟାର ଏଲିଜିବିଲିଟି କ୍ରାଇଟେରିଆ ହେବା କଥା ଏନି ୱାନ୍ ହୁ ହାଜ୍ ନଟ୍ ଡନ୍ ଓଏସ୍ସିଆଇଟି ଶୁଡ୍ ଡୁ ଦିସ୍ କୋର୍ସ
ଦ୍ୟାଟ୍ସ ଭେରି ନାଇସ୍ ଥ୍ୟାଙ୍କ ୟୁ ସୋ ମଚ୍ ସାର୍ ଥ୍ୟାଙ୍କ ୟୁ ସୋ ମଚ୍ ମ୍ୟାଡ଼ାମ୍ ଆପଣ ଆସିଲେ ଏବଂ ଆପଣଙ୍କ ଭାଲ୍ୟୁବଲ୍ ଟାଇମ୍ର ଆମ ଲିସ୍ନର୍ସମାନଙ୍କ ପାଇଁ ବହୁତ ଉପାଦେୟ କଥା କହିଲେ କି ଯେଉଁଟା ତାଙ୍କ ଲାଇଫ୍ରେ ନିଶ୍ଚିତ ଭାବେ ଜରୁରୀ ଆଗକୁ ଥ୍ୟାଙ୍କସ୍ ଫର୍ ଦ୍ୟାଟ୍
ଥ୍ୟାଙ୍କ ୟୁ ମ୍ୟାମ୍
ଥ୍ୟାଙ୍କ ୟୁ